ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ପୁରୀ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟ ସରକାର ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ନୂଆ କମିଟି ଗଠନ କରିଛନ୍ତି। ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କମିଟିରେ 16 ଜଣ ସଦସ୍ୟ ଅଛନ୍ତି। କମିଟିର ପ୍ରଥମ ବୈଠକ ଆସନ୍ତାକାଲି ପୁରୀଠାରେ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର ଖୋଲିବା ଏବଂ ଏହି ସଂକ୍ରାନ୍ତୀୟ ପରବର୍ତ୍ତୀ ପଦକ୍ଷେପ ବିଷୟରେ କମିଟି ବିଚାର କରିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉମାନଙ୍କର ସବୁଠାରୁ ବଡ଼ ବନକଲାଗି ନୀତି ଆଜି ଆରମ୍ଭ ହେବ। ଦୁଇଦିନ ଧରି ଏହି ବନକଲାଗି ନୀତି ଚାଲିବ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ସହ ଦୈତାପତି ପତି ମହାପାତ୍ର ସେବକମାନେ ଶ୍ରୀନରକୁ ଖଡ଼ି ପ୍ରସାଦ ଆଜି ବିଜେ କରିବେ। ବଡ଼ଦେଉଳକୁ ଖଡ଼ି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ପର୍ବ ଆରମ୍ଭ ହେବ। ଶ୍ରୀଜୀଉମାନଙ୍କର ନବଯୌବନ ପ୍ରାପ୍ତି ଆସନ୍ତା ରବିବାର ଦିନ ହେବ। ଶ୍ରୀଜୀଉମାନଙ୍କ ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି। ଶ୍ରୀଜୀଉମାନଙ୍କର ନୀତି ସମ୍ପାଦନ ପାଇଁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିର ଭିତରେ ପହଣ୍ଡି ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ସରକାର ଜୁଲାଇ 8 ତାରିଖ ସୋମବାର ଦିନଟିକୁ ସରକାର ଛୁଟିଦିନ ଘୋଷଣା କରିଛନ୍ତି। ସେଥିପାଇଁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ମିଶନ ଶକ୍ତିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ଆଉ 5 ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ 2012 ଅନ୍ତର୍ଭୁକ୍ତ କରିବେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବେ ସାମିଲ ହେବାକୁ ଥିବା ଏହି 5 ସେବା ମଧ୍ୟରେ ଗୃହ ନିର୍ମାଣ ନକ୍ସାର ପରିବର୍ତ୍ତନ ଏବଂ ସଂଯୋଗ ସଂଶୋଧନ ନିମନ୍ତେ ପ୍ରଦାନ କରାଯାଉଥିବା ଅନୁମତିର ସମୟସୀମା ହ୍ରାସ କରାଯିବା ପ୍ରସ୍ତାବ ରହିଛି। ସେହିଭଳି ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଯେଭଳି ଗୋଟିଏ ଦିନରେ ମିଳିପାରିବ ତା'ର ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର 26 ସେବା ଲୋକସେବା ଅଧିକାର ଆଇନ ଅନ୍ତର୍ଭୁକ୍ତ ଥିଲା। ସୂଚନା ଅନୁସାରେ ଏହି 5 ସେବାକୁ ମିଶାଇ ରାଜ୍ୟ ସରକାରଙ୍କ 31 ବିଭାଗର 422 ସେବା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଡାକ୍ତରୀ ପାଠ୍ୟକ୍ରମ MBBSରେ ଓଡ଼ିଆରେ ପାଠ ପଢ଼ା ହେବ। ଏଥିପାଇଁ ରାଜ୍ୟ ସରକାର 22 ଜଣିଆ ପ୍ରଫେସର ଓ ଡାକ୍ତରଙ୍କର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ପାଠ୍ୟପୁସ୍ତକ ବିଶେଷଜ୍ଞ କମିଟି MBBS ପାଇଁ ଉଦ୍ଦିଷ୍ଟ ବହିଗୁଡ଼ିକୁ ଚିହ୍ନଟ କରିବେ। କମିଟିର ସ୍ୱୀକୃତି ମିଳିବା ପରେ ବହିଗୁଡ଼ିକ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରାଯିବ। ପୂର୍ବରୁ ରାଜ୍ୟ ସରକାର ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ଉପଲବ୍ଧ କରାଇଛନ୍ତି। ରାଜ୍ୟର ଚାଷୀମାନଙ୍କୁ 1 ପ୍ରିମିୟମ୍ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଦେବା ପାଇଁ ପଦକ୍ଷେପ ନେବାକୁ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଋଣ ନେଉଥିବା ଚାଷୀମାନଙ୍କୁ ଏହି ବୀମା ଯୋଜନାରେ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ଚଳିତ ବର୍ଷ 11,000 କୋଟି ଟଙ୍କାର ଫସଲ ଋଣ ଦେବା ପାଇଁ ଯୋଜନା କରିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 1,00,000 ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିନଥାଏ ଏବଂ 1,00,000-3,00,000 ଟଙ୍କା ଋଣ ଉପରେ 2% ସୁଧ ଚାଷୀମାନେ ଦେଇଥାନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ 1ରୁ 8 ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଣକ ପିଛା 500 ମୂଲ୍ୟରେ 2 ବିଦ୍ୟାଳୟ ପୋଷାକ ପ୍ରଦାନ କରାଯିବ। ଚଳିତ ବର୍ଷ ପୋଷାକର ରଙ୍ଗରେ ପରିବର୍ତ୍ତନ କରାଯାଇ ନାହିଁ। ମିଳିଥିବା ସୂଚନା ଅନୁସାରେ ଆସନ୍ତା ବର୍ଷଠାରୁ ସ୍କୁଲ ୟୁନିଫର୍ମ ପୋଷାକର ରଙ୍ଗରେ ପରିବର୍ତ୍ତନ କରାଯିବ। ଚଳିତ ମାସ 30 ସୁଦ୍ଧା ପୋଷାକ ବଣ୍ଟନ କାର୍ଯ୍ୟ ଶେଷ କରିବା ପାଇଁ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍ରେ ଆଜିଠାରୁ 11 ପର୍ଯ୍ୟନ୍ତ ଦିବ୍ୟ କଳାମେଳା, ଦିବ୍ୟ କଳାଶକ୍ତି ଓ ଦିବ୍ୟାଙ୍ଗଜନ ରୋଜଗାର ମେଳା ଚାଲିବ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଏହି ମେଳାକୁ ଉଦ୍ଘାଟନ କରିବେ। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ଦିବ୍ୟାଙ୍ଗଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ଦିବ୍ୟାଙ୍ଗ ଶିଳ୍ପୀ, କାରିଗର ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଭୋକାଲ୍ ଫର୍ ଲୋକାଲ୍ ମାଧ୍ୟମରେ ମେଳାରେ ପ୍ରଦର୍ଶିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।